प्रथमाध्याय श्लोक वंदन
भगवानीशो
नही जत्र विसज्जते आत्मलाभेन पूर्णार्थो नावसीदन्ति जे अनुतमो यते भगवानीशो नही तत्र विसज्जते आत्मलाभेन पूर्णार्थनावसीदन्ति जे अनुतम परमाराध्य गुरुदेव श्री श्रीमदेश भक्तिवेदांत स्वामी प्रभुपाद जी महाराज भाष्य देते तार उड़ियान कहते श्रीमद्भगवगीता तृतीय अध्याय कहे यज्ञाथ कर्मण नेत्र लोकयं कर्मबंधन यज्ञ पुरुष भगवान विष्णु बा कृष्ण तांक निमित्त कर्म हेले कर्म करागले से कर्मफल बंधन किए बांधि हेबे ना जदि आम मैने कृष्ण चेतन कर्म नक ताहले आमे कर्मबंधन बांधि हवा जेपरिक रेशम पोक तार कोषा भितर आबद्ध हो जाए परमेश्वर भगवान कृष्ण आम मान को शिक्षा दवा निमित्त ये प्रपंच अवतीर्ण हूँ से एक कथा शिक्षा दिखती किपर कर्म करने को हम किंतु कर्म फल बंधन में पड़ब ना ये शिक्षा से आमको दूसरी आम मान प्रकृत समस्या हूँ जे आम मैंने भौतिक कर्म निजुक्त अच्छे एवं आम मायाबद्ध होचे कर्मफल बंधन में बांधि जाइए से हेतु आम कठिन जीवन संग्राम व्यापृत अच्छे गोटिके गोटे जड़ शरीर आम कर्मफल प्रतिक्रिया अनुजाई आम पाचे श्रीमद्भगवगीता पंचदश अध्याय भगवान कहते ममीमांस जीव लोके जीव भूत सनातन मनसस्थान इंद्रियाणी प्रकृति स्थानी करसती जीवगण भगवान कहते जीवगण मोर नित्य शाश्वत अंश यही बद्धावस्था हेतु से मैने मन समेत ष्ठ इंद्रिय सहित कठिन जीवन संग्राम व्याप्त अच्छा जीवगण प्रकृतपक्षे भगवान अणुअंश भगवान परिपूर्ण वस्तु जीवगण होती से भगवान अणुअंश से मई अणु अति क्षुद्र स्थित हेतु से मैने भवबंधन बांधि जाय बंधन बांधि आम मान को भगवान उपदेश ग्रहण करने पड़ो स्वीकार करने पड़ो एवं भगवान कृष्ण सदृश आम मान जदि से भगवान कृष्ण आदि सिंह प्रत्यर्थे कर्म करवा आम मैंने के कर्मबंधन में बांधि हवाना बा जो सृष्टि स्थिति प्रयोजनित क्रियार संपृक्त हवाना आवश्यक दंती जी अनुतम से आमको किसी शोक करने को पड़बना भगवान कृष्ण स्वयं ये उपदेश आम मान को भगवद्गीता देते जो मान जो व्यक्ति भगवान से उपदेश जीवन में अनुसरण करे से मध्य कर्मफल मुक्त हो जाए ये तो संजना भगवान कृष्ण उपदेश अनुसरण करवा से संभवपर हम जिते बड़े जड़े भगवान भक्त हो जाए भगवान कृष्ण से उपदेश आम मान को देते भगवद्गीतार मन मना भव मद भक्त मज्जा आदि मंग नमस्कार अष्टादश अध्याय ये उपदेश आमको देते सर्वदा मत चिंता करो मोर भक्त हो मत आराधना करो मत नमस्कार कर हरे कृष्ण मंत्र भगवान दिव्य नाम कीर्तन द्वारा स्मरण द्वारा आम मैंने सर्वदा भगवान कृष्ण को स्मरण कर एवं उपयुक्त प्रामाणिक गुरु द्वारा दीक्षित हेले नाम दीक्षा ନେଲେ ତାଙ୍କର ଆନୁଗତ୍ୟରେ ଆମେ ଏ ଭଜନ କରିବା, ତା ନହେଲେ ଭଜନ କରିପାରିବା ନା। ଆମେ ଯେତେବେଳେ ଜଣେ ଭଗବାନଙ୍କ ଭକ୍ତ ହୋଇଯାଆନ୍ତି ସେତେବେଳେ ସେ ଭଗବାନଙ୍କର ସେବା ନିଯୁକ୍ତ ହୁଅନ୍ତି। ଗୁରୁଙ୍କ ଆନୁଗତ୍ୟରେ ଗୁରୁଦେବଙ୍କର ଉପଦେଶ ଅନୁଯାୟୀ ମଜାଜି ଭଗବାନଙ୍କର ଆରାଧନା ବିଗ୍ରହ ଆରାଧନାରେ ନିଯୁକ୍ତ ହୁଅନ୍ତି। ଏକ ଭକ୍ତଙ୍କର ଧନ୍ଦା ହେଉଛି ସେ ଭଗବାନଙ୍କର ଆରାଧନା କରିବା, ଭଗବାନଙ୍କୁ ପ୍ରଣାମ ଜଣାଇବା, ଗୁରୁଙ୍କୁ ପ୍ରଣାମ ଜଣାଇବା ଏବଂ ଏ ହେଉଛି ଆମର ବିଧି। ଏ ହେଉଛି ଭକ୍ତି ସ୍ତର, ଭକ୍ତି ଆଧାର ସ୍ତରର କଥା। ଏବଂ ଯେତେବେଳେ ବ୍ୟକ୍ତି ଏଇ ଭକ୍ତି ସ୍ତରକୁ ଆସିଯାଆନ୍ତି ସେତେବେଳେ ସେଇ କ୍ରମେ ଭଗବାନଙ୍କୁ ବୁଝିପାରନ୍ତି। ଭଗବାନଙ୍କୁ ଭଗବାନ କୃଷ୍ଣଙ୍କୁ ବୁଝିପାରିଲେ ହିଁ ଆମମାନେ ଭବବନ୍ଧନରୁ ମୁକ୍ତ ହୋଇପାରିବା, ନଚେତ୍ ଭବବନ୍ଧନ ମୁକ୍ତ ହୋଇପାରିବା ନା। ଏ ହେଲା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ। ଏ ହେଉଛି ଶ୍ରୀମଦ୍ ଭାରତ ଚୈତନ୍ୟ ମହାପ୍ରଭୁର ମତଭେଦଂ ତତ୍ର ଆଦରଣାଙ୍କର ସର୍ବବେଦାନ୍ତ ସାର ହିଁ ଶ୍ରୀମଦ୍ ଭାଗବତ ନିଶ୍ଚିତେ। ସମସ୍ତ ବେଦବେଦାନ୍ତର ସାର ହେଉଛି ଶ୍ରୀମଦ୍ ଭାଗବତ। ଆଉ ଶ୍ରୀମଦ୍ ଭାଗବତରେ ଯାହା କୁହାଯାଇଛି ତାହା ହେଉଛି ଅମଳ ପ୍ରମାଣ, ବିଶୁଦ୍ଧ ପ୍ରମାଣମୂଳକ କଥା, ଏଥିରେ ଭୁଲଭଟକା କିଛି ନାହିଁ। ଭାଗବତ ଜେନ ମାନେ ସେ ଯୌବନ ସମ, ତାର ଶାସ୍ତା ଅଛି ଜନ୍ମେ ଜନ୍ମେ ପ୍ରଭୁ ଜାମ। ଯେ ଭାଗବତକୁ ନ ମାନନ୍ତି, ସ୍ୱୀକାର ନ କରନ୍ତି, ଭାଗବତରେ ଯେଉଁ କଥା କୁହାଯାଉଛି, ଯେଉଁ ସିଦ୍ଧାନ୍ତ ଦିଆଯାଉଛି, ତାକୁ ଯଦି କେହି ସ୍ୱୀକାର ନ କରନ୍ତି ତାହେଲେ ସେ ମ୍ଲେଚ୍ଛ ଯୌବନ, ସେ ଜନ୍ମ ଜନ୍ମାନ୍ତର ଧରି ନିଶ୍ଚିତ ଭାବରେ ଯମଦଣ୍ଡ ପାଇବେ, ଏଥିରେ କିଛି ଭୁଲ ଭଟକା ନାହିଁ। ତେଣୁ ଭାଗବତରେ ଏ କଥା କୁହାଯାଉଛି, ମାୟାମୁଗ୍ଧ ଜୀବରେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଜୀବରେ କୃପାଏ କହିଲେ କୃଷ୍ଣ ବେଦ ପୁରାଣ। ପାଇ ପାଇ ଯେଉଁମାନେ ମାୟା ବିମୁଗ୍ଧ ହୋଇଛନ୍ତି ସେମାନେ ଏଠି ସ୍ଥାନ ପାଇଛନ୍ତି, ସେମାନେ ସ୍ୱରୂପ ବିସ୍ମୃତ ହୋଇଛନ୍ତି, ଭଗବତ ବିସ୍ମୃତ ହୋଇଯାଇଛନ୍ତି, ଭଗବତ ତତ୍ତ୍ୱ ଜ୍ଞାନ ସେମାନଙ୍କର ନାହିଁ, ସ୍ୱରୂପ ତତ୍ତ୍ୱ ଜ୍ଞାନ ସେମାନଙ୍କର ନାହିଁ, ତତ୍ତ୍ୱଧ୍ୱମ ଏ ଅନର୍ଥ ତାଙ୍କର ରହିଛି। ତେଣୁ ଭଗବାନ ଯେ କୃପାମ ସ୍ରହୃଦଂ ସର୍ବଭୂତାନଂ, ଶ୍ରୀମଦ୍ଭଗବଦ୍ଗୀତା ପଞ୍ଚଦଶ ପଞ୍ଚମ ଅଧ୍ୟାୟରେ ଭଗବାନ କୃଷ୍ଣ କଥା କହିଛି, ସେ ଏକମାତ୍ର ସୁହୃଦ, ସମସ୍ତ ଜୀବଙ୍କର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ସେ। ତେଣୁ ଆମମାନଙ୍କ ପାଇଁ ଆମେ ଯଦିଓ ତାଙ୍କୁ ବିସ୍ମୃତ ହେଇଛେ କିନ୍ତୁ ସେ ଆମକୁ ଭୁଲି ନାହାନ୍ତି, ସେ ଆମ ସହିତ ବରାବର ଅଛନ୍ତି। ପରମାତ୍ମାଙ୍କର ଏ ପ୍ରତ୍ୟେକ ଜୀବ ହୃଦୟରେ ସେ ରହିଛନ୍ତି ଏବଂ କେମିତି ଆମର ସେ ବିସ୍ମୃତି ଦୂର ହେବ, ଆମେ ଆମର ସ୍ୱରୂପ ଅବସ୍ଥାନ କରିବା, ସେ ବିସ୍ମୃତି ଯୋଗୁ ଈଶ ବିସ୍ମୃତି ଯୋଗୁ ବା ସ୍ୱରୂପ ବିସ୍ମୃତି ଯୋଗୁ କିପରି ହେବ ତା ଭଗବାନ ସର୍ବଦା ଚିନ୍ତା କରୁଛନ୍ତି ଏବଂ ବ୍ୟବସ୍ଥା କରୁଛନ୍ତି। ସେ କ'ଣ କରିଛନ୍ତି? ପ୍ରଥମ କଥା ଜୀବରେ କୃପାଏ କହିଲେ କୃଷ୍ଣ ବେଦ ପୁରାଣ, ପ୍ରଥମ କଥା ବେଦ ପୁରାଣ କଲେ ସେ ବୈଦିକ ସାହିତ୍ୟ ବେଦ ଏ ଭୋଗ ପ୍ରଣୀତ, ବିଶେଷ କରି କଳିଯୁଗରେ ଶ୍ରୀ ବ୍ୟାସଦେବ ଭଗବାନଙ୍କର ଅବତାର ବ୍ୟାସାର୍ତ୍ତା ସେ ପ୍ରଣୟନ କରିଛନ୍ତି, ଏସବୁ ବେଦ ବୈଦିକ ସାହିତ୍ୟମାନ ପ୍ରଣୟନ କରିଛନ୍ତି। ସର୍ବ ବେଦ ବେଦାନ୍ତ ସାର ଶ୍ରୀମଦ୍ ଭାଗବତ ବ୍ୟାସଦେବଙ୍କର ସର୍ବଶେଷ ଅବଦାନ, ଏ ହେଉଛି ଭଗବାନଙ୍କ କୃପାର ଅବଦାନ, ଭଗବାନ କୃପାମୟ ଆମକୁ ଉପଦେଶ ଦେଉଛନ୍ତି, ସେ ଆମକୁ ଉପଦେଶ ଦେଉଛନ୍ତି। ଭଗବାନ ଯଦିଓ ସୃଷ୍ଟି ସ୍ଥିତି ପ୍ରଳୟର କ୍ରିୟା କରୁଛନ୍ତି ତଥାପି ସେ ସେଥିରେ ସମ୍ପୃକ୍ତ ନୁହଁନ୍ତି, ସେ କଥା କୁହାଇଛି ଭାଗବତରେ କୁହାଇଛି, ବହୁତ ଗୀତାରେ କୁହାଇଛି। ଏବଂ ଯେ ଭଗବାନଙ୍କର ଭକ୍ତ ସ୍ୱରୂପ ତ ଜୀବର ସ୍ୱରୂପ ହୋଇ କୃଷ୍ଣ ନିତ୍ୟଦା ସ୍ୱରୂପ ତ ହିଁ ଜୀବ ଭକ୍ତ, କିନ୍ତୁ ତାହା ବିସ୍ମୃତ ହୋଇଛି। ସ୍ୱରୂପାବସ୍ଥାନ ମାନେ ଭକ୍ତି ସ୍ଥିତିରେ ରହିବା, ଭଗବାନଙ୍କର ଭକ୍ତ ହେବା। ସେଥିପାଇଁ ନବମ ଅଧ୍ୟାୟ ଶ୍ରୀମଦ୍ ଭଗବତ ଗୀତା ନବମ ଅଧ୍ୟାୟ ଶେଷରେ ପୁଣି ଅଷ୍ଟାଦଶ ଅଧ୍ୟାୟ ଶେଷ ଭାଗରେ ମଧ୍ୟ ପୁନରାବୃତ୍ତି କରି ଜୋର ଦେଇକରି ଭଗବାନ ସେ କଥା କହିଛନ୍ତି, ମନ୍ମନା ଭବ ମଦ ଭକ୍ତ ମଦ ଯାହାଜି ମନ ନମସ୍କୁର ମଙ୍ଗଳେଶ୍ୱସି ସତ୍ୟମ ତେ ପ୍ରତି ଜାଣେ ପ୍ରିୟ ଅଛିମେ। ଅର୍ଜୁନ ପ୍ରତି କରି ସମଗ୍ର ମାନବ ସମାଜକୁ ଏ ଶିକ୍ଷା ଦେଇଛନ୍ତି ଭଗବାନ, ମୋତେ ସବୁଦା ଚିନ୍ତା କର, ମୋର ଭକ୍ତ ହୁଅ, ଭକ୍ତମାନେ ସେବ ଭଗବାନଙ୍କର ସେବ, ଭଗବାନଙ୍କର ସେବା ହେଉଛି ଆମର ଧନ୍ଦା, ଭଗବାନ ଆମର ନିତ୍ୟ ସେବ୍ୟ ବସ୍ତୁ, ଆମେ ତାଙ୍କ ନିତ୍ୟ ସେବକ ଭକ୍ତ, ଆମର ଏଗୋଟି ଧନ୍ଦା ଭଗବାନଙ୍କର ସେବା ସେ ତାଙ୍କର ମୋର ଭକ୍ତ, ମୋର ଭକ୍ତ ହୁଅ, ମୋର ସେବକ ହୁଅ, ମୋର ଜାହାଜି ମୋର ଆରାଧନା କର, ମାନ ନମସ୍କୃ ମୋତେ ନମସ୍କାର କର, ତାହେଲେ ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ। ଏଥିରେ ଏ ସତ୍ୟ କଥା ମୁଁ କହୁଛି, ଏ ହେଉଛି ଭଗବାନଙ୍କର ବୃହତ୍ତମ ଉପଦେଶ, ଏ ଶ୍ରୀମଦ୍ ଗୀତାରେ ଭଗବାନ ଦେଇଛନ୍ତି। ତେଣୁ ଏ ପ୍ରକାର କର୍ମ ଯିଏ କରିବେ, ଯେଉଁ ବ୍ୟକ୍ତି କରିବେ ସେ ଭକ୍ତ, ସେ ମଧ୍ୟ କର୍ମ ଫଳରେ ବାନ୍ଧି ହେବେ ନା, ତାହା ଶ୍ରୀମଦ୍ ଭଗବତ ଗୀତା ତୃତୀୟ ଅଧ୍ୟାୟରେ କୁହାଯାଇଛି। ଯଜ୍ଞାର୍ଥାତ୍ କର୍ମଣ ନେତ୍ର ଲୋକ ଏବଂ କର୍ମ ବନ୍ଧନ, ଏକଥା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ଯଜ୍ଞାର୍ଥାତ୍ କର୍ମଣ ନେତ୍ର ଲୋକ ଏବଂ କର୍ମ ବନ୍ଧନ, ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ଆଉ କୃଷ୍ଣ ତାଙ୍କ ଉଦ୍ଦେଶ୍ୟରେ କର୍ମ କରାଗଲେ ଆଉ କର୍ମଫଳ ତାଙ୍କୁ ଅର୍ପଣ କରାଗଲେ କର୍ମଫଳ ବନ୍ଧନରେ ଆଉ ବାନ୍ଧି ହେବ ନା, କର୍ମ କର୍ମର ପ୍ରତିକ୍ରିୟା ଆଉ ରହିବ ନା, ଏ ହେଉଛି ତାର ତାତ୍ପର୍ଯ୍ୟ। ତାହା ନହେଲେ କର୍ମ ପ୍ରତିକ୍ରିୟା ସମସ୍ତେ ଭୋଗିବେ, କର୍ମଫଳ ବନ୍ଧନରେ ବାନ୍ଧି ହେବେ, ତା ହେଉଛନ୍ତି ତାହେଲେ ହେଉଛନ୍ତି କର୍ମଫଳ ଯୋଗୁଁ ଭିନ୍ନ ଭିନ୍ନ ଜୀବ ଯୋନିରେ 84 ଲକ୍ଷ ଜୀବ ଯୋନି ଅଛି, ଜୀବ ଯୋନିରେ ଜୀବ ଘୁରୁଛି ଏଇ ଭୌତିକ ଜଗତରେ। ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଆଦି ଦୁଃଖ କ୍ଲେଶ ଅଶେଷ ଦୁଃଖ କ୍ଲେଶ ଯାତନା ଜନ୍ମ ଜନ୍ମାନ୍ତର ଧରିପାରୁଛି, ଏଇଠି କାରଣ ଏ କର୍ମ ବନ୍ଧନ। ଏ କର୍ମ ବନ୍ଧନରୁ କିପରି ମୁକ୍ତ ହେବ ତାର ଉପଦେଶଟା ଭଗବାନ କୃଷ୍ଣ ଦେଉଛନ୍ତି, ସେ ଉପଦେଶ ଭଗବାନ କୃଷ୍ଣ ଦେଉଛନ୍ତି, ଶ୍ରୀମଦ୍ ଭାରତରେ ଦେଉଛନ୍ତି ଏବଂ ଗୀତାରେ ଦେଉଛନ୍ତି। ତାର ଏକମାତ୍ର ହିଁ ଉପାୟ ସେ ଦେଲେ ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମ ବନ୍ଧନ, ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ କୃଷ୍ଣ ନିମିତ୍ତ ହିଁ ତୁମର କର୍ମଟା ହେବ, ତାହେଲେ ଆଉ କର୍ମ ବନ୍ଧନରେ ବାନ୍ଧି ହେବ ନା, ନହେଲେ କର୍ମ ବନ୍ଧନରେ ବାନ୍ଧି ହେବ। ତେବେ ଭଗବାନ କୃଷ୍ଣ ବିଷ୍ଣୁଙ୍କ ନିମିତ୍ତ ଯେଉଁ କର୍ମ କରାଯିବ ସେ କେମିତି କାହି କର୍ମ କ'ଣ କର୍ମ, ତାହା ଏକ ପ୍ରଶ୍ନ, ସେ ପ୍ରଶ୍ନ ସମାଧାନ ହେବା ଉଚିତ। ସେ ଶିକ୍ଷା ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଦେଇଛନ୍ତି, ଅର୍ଜୁନଙ୍କୁ ଯେ ପ୍ରତୀକ କରିକି ଶିକ୍ଷା ଦେଉଛନ୍ତି ତାହା ସମଗ୍ର ମାନବ ସମାଜ ପ୍ରତି ଶିକ୍ଷା। ଏଠି ଅର୍ଜୁନ କହୁଛନ୍ତି ତୁମେ ଯୁଦ୍ଧ କର, ପ୍ରତିପକ୍ଷରେ ଅର୍ଜୁନଙ୍କର ଆତ୍ମୀୟ ସୋଜ ନିଜ ଲୋକ ଅଛନ୍ତି, ଶରୀର ସମ୍ବନ୍ଧୀ ଲୋକ, ରକ୍ତ ସମ୍ବନ୍ଧୀ ଲୋକ, ଗୁରୁଜନମାନେ ଅଛନ୍ତି, ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ସ୍ୱଜନ ସବୁ ଅଛନ୍ତି। ଭଗବାନ କୃଷ୍ଣଙ୍କର ଉପଦେଶ ହେଉଛି ଯୁଦ୍ଧ କର, ମାର ତ, କିନ୍ତୁ ପ୍ରଥମେ ଅର୍ଜୁନ ଯୁଦ୍ଧ ଅଙ୍ଗୀକାର କରୁନଥିଲେ, ନା ମୁଁ ଯୁଦ୍ଧ କରିବି ନା, ମୋର ଆତ୍ମୀୟ ସ୍ୱଜନ ଆପଣା ଲୋକଙ୍କୁ ମାରିବି, ପାପ ହବ, ନର୍କ ହେଇଯିବି, କାହିଁକି କାହିଁକି ରାଜ୍ୟ ଲାଭ ପାଇଁ ତା ଏଇଠି କରିବି ନାହିଁ, ତାଇ ଅଙ୍ଗୀକାର କରୁନଥିଲେ, ନା ସେମାନେ ରାଜ୍ୟ ଭୋଗ କରନ୍ତି ମୁଁ ବଣକୁ ଯିବି, ମୁଁ ସନ୍ନ୍ୟାସୀ ହେବି। ଇ ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ଅଛି ବିଷାଦ ଯୋଗ ଅଙ୍ଗୀକାର କରୁନଥିଲେ, କିନ୍ତୁ ତାତ୍ପର୍ଯ୍ୟଟା କ'ଣ, ଶିକ୍ଷାଟାଇ କ'ଣ, ଭଗବାନଙ୍କର ଶିକ୍ଷା ତତ୍ତ୍ୱଗତ ଅର୍ଥଟାଏ କି ଅଛି ତାକୁ ବୁଝିବାକୁ ପଡ଼ିବ। ଅସଲ ହେଉଛି ତାତ୍ତ୍ୱିକ ଅର୍ଥଟାକୁ ଆମକୁ ବୁଝିବା ପାଇଁ ପଡ଼ିବ, ଏବଂ ଯୋ ବ୍ୟକ୍ତି ତତ୍ତ୍ୱତଃ ତେକ୍ତା ଦେହ ପୁନର୍ଜନ ନଈତି ମଙ୍ଗିଛି, ତତ୍ତ୍ୱରେ ଜାଣିଲେ ମୋର କର୍ମ ମୋର ଆବିର୍ଭାବ ମୋର ଜନ୍ମ ବା ଆବିର୍ଭାବ ମୋର କର୍ମ ଦିବ୍ୟ ଅପ୍ରାକୃତ ପ୍ରାକୃତ ନୁହେଁ, ଏବଂ ତତ୍ତ୍ୱରେ ଯେ ବୁଝିପାରିବେ ତାଙ୍କର ଏଠି ଶେଷ ଜନ୍ମ ହେବ, ଶେଷର ତ୍ୟାଗ କଲା ପରେ ମୋ ପାଖକୁ ଯିବେ, ଏ ତତ୍ତ୍ୱରେ ବୁଝିବା କଥା। ସେ କଥା ମଧ୍ୟ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଏ ଭାଷା ତାଙ୍କ ଭାଷାର ଶେଷ ଭାଗରେ କହିଛନ୍ତି, କିଏ ବୁଝେ ତତ୍ତ୍ୱରେ ନା ଯିଏ ଭଗବାନଙ୍କ ଭକ୍ତ, ସେ କଥା ସେ କହିଛନ୍ତି ଭଗବାନ ଯେଉଁ ଉପଦେଶ ଦେଉଛନ୍ତି ତାକୁ ଭକ୍ତ ହିଁ ବୁଝିବ।
For Krishna instructs that one should become a devotee.
ভক্ত নহেলে ভগবানঙ্কর কথা তুমি বুঝিপারিব না। ভগবান যা কুছেন তাকে তত্ত্বরে বুঝিপারিব না। যোড়ে বিচার আমার অছে, গোটে হচ্ছে আপাত বিচার, গোটে তত্ত্ব বিচার। আমার কথা উচিত তত্ত্ব বিচার উপরে আধারিত, আপাত বিচার স্বীকৃত হয়ে না। তেমন তত্ত্বরে বুঝিবা পাই হলে সহজ কথা নুহে। সেদিন প্রথম কথা ভক্ত হওয়া পাই পড়ব, ভগবত কৃপা না হলে এই তত্ত্ব কথাকে বুঝিপারিবে না। নিজের জ্ঞান গারিমা বুদ্ধি পাণ্ডিত্য এ কৌশি বড়রে মেধা কৌশি বড়রে তুমি ভগবানের কথা বুঝিপারিব না, তার তাত্ত্বিক অর্থ বুঝিপারিব না। কেবল ভগবানের ভক্ত হি পারলে ভগবত কৃপা লাভ কলে তা বুঝিপারিব। কৃপালে সহি আছে যারে সেই সে ঈশ্বর তত্ত্ব জানিবারে পারে, এই কথা কুহাইছে। হ্যাঁ, ঈশ্বরের কৃপালে সহি আছে যারে সেই সে ঈশ্বর তত্ত্ব জানিবারে পারে। অথাপি তে দেব প্রদাম বদয় কৃপা কৃপাণে সান গৃহীত বহি জানাতি তত্ত্বম ভগবান মহিম্ন ন জানিনা ভাষে চিরম বিচ্ছিন্ন, এই কথা আমার শ্রীমদ ভারত অছি। যে ভগবত পাদপদ্মের কৃপা লেস মাত্র পাইছন্তি সেই কথাই বুঝিবে, অন্য মানে বুঝিপারিবে। তোমার ভৌতিক জ্ঞান আইমা পাণ্ডিত্য এতে কোনো প্রকার সাহায্য করিপারিব না, তা বলে তুমি বুঝিপারিব না। সেদিপাই কুহাযাইছে মদ ভক্ত মোর ভক্ত হইব, ভগবত চরণারবিন্দের সম্পূর্ণ প্রবণ হওয়া পাই পড়িব। সর্বধর্মান পরিত্যাজ্য মামি শরণ ব্রজ অন্তঃ পাপেভ্য মুখী সে মা সূচ, এই ভগবান কৃষ্ণঙ্কর সর্বশেষ উপদেশ শ্রীমদ ভগবদ্গীতারে উপদেশ। কর্ম বন্ধনরু কর্ম ফল প্রতিক্রিয়ারু মুক্ত হবার এটা উপায়, সর্বান্তকরণে সম্পূর্ণরূপে কৃষ্ণীক শরণত্ব আচরণ, সর্বধর্মান পরিত্যাজ্য মামি শরণ, কৃষ্ণ সম্পূর্ণরূপে কৃষ্ণীক শরণত্ব আচরণ করলেই কর্ম ফল প্রতিক্রিয়ার মুক্ত হব। কর্মাণি নির্দহন্তি কিন্তু চ ভক্তি ভাজা ব্রহ্ম সংহিতায় কয়েছে, কর্মাণি নির্দহন্তি কিন্তু চ ভক্তি ভাজা, ভক্তি পথকু আসিলে ভক্ত হেলে প্রপন্ন হেলে ভগবত চরণারবিন্দরে সম্পূর্ণ রূপে প্রপন্ন হেলে সম্পূর্ণ রূপে কর্মফল দগ্ধ হয়ে যায় ধ্বংস হয়ে যায়, তাই ভগবান কৃষ্ণ করিবে, অন্য কেউ করিপারিবে না। কর্মফল ধ্বংস কেহি কৃষ্ণ কবে তা কেহি করিপারিবে না, কেহি করিপারিবে না। কৌশি দেবতা ব্রহ্মা শিব আদি কৌশি দেবতা করিপারিবে না, কেহি করিপারিবে না, একমাত্র ভগবান কৃষ্ণ হি করিপারিবে যদি তাঙ্কর চরণারবিন্দরে সম্পূর্ণ প্রপন্ন হব তুমি। তা সে শ্রীমদ ভগবদ্গীতার দৃঢ় স্বরে কহিযাইছন্তি, সর্বশেষ উপদেশ নিহতম উপদেশ দেইকরি কহিছন্তি। এথিপাই ভয় করিবার কিছু নাই, মা সূচ নির্ভীক ভাবরে কৃষ্ণীক শরণত্ব আচরণ কর, তাহলে কর্মফল ধ্বংস হব, নহেলে হব না। তাহলে নাকি তুমি ভগবান কথার তত্ত্ব বুঝিপারিব, তাত্ত্বিক অর্থ উপলব্ধি হব, তা নাহলে উপলব্ধি হব না। এ হচ্ছে মুখ্য কথা, অতি গুরুত্বপূর্ণ কথা, এটি সেই কথাটা এটি কুহাযাউছে। এটি যে কুহাগলা না বসি দন্তি যে অনুতম, যে ভগবানকে অনুসরণ করন্তি সেমানে মধ্য কর্মফলরে বাঁধি হুঁতি না, সে কথার তাৎপর্য হচ্ছে এইটা। অর্থাৎ ভগবান যে উপদেশ দিয়েছেন তাকে মানন্তি, অর্থাৎ তাঙ্কর ভক্ত হন্তি, ভগবত চরণারবিন্দে সম্পূর্ণ প্রপন্ন হন্তি যোগান, সর্বধর্মান পরিত্যাজ্য মামেক অনুসরণ, মনো না ভব মদ ভক্ত মজ্জাদি মন নমস্কার, এইটা কথা। সে ভক্ত সম্পূর্ণ প্রপন্ন ভক্ত সেই এক হন্তি, তাহলে সে মধ্য কর্মফলরে বাঁধি। অর্জুন যেতবে এই কথা বুঝিপারলে সে মারিলে যুদ্ধ কলে যুদ্ধে থাকা তাঙ্ক সমস্ত আত্মীয় স্বজন গুরুজন সম্বদ্ধ করছেন, কিন্তু কর্মফল বন্ধনরে বাঁধি হেলে না। কেন কি না, ভগবানকে উপদেশ অনুসরণ করি ভগবত চরণরে সম্পূর্ণরূপে প্রপন্ন হয়ে কার্য করছেন, অর্থাৎ যজ্ঞ অর্থাৎ কর্মণ যজ্ঞ পুরুষঙ্কে যে নিমিত্ত কর্ম করছেন তাঙ্কর উপদেশ ক্রমে, তেমন কর্মফল বন্ধন বাঁধি উদাহরণ আমার দিয়াযায়। তুমি যদি গোটে বীজ বপন মঞ্জি পোতিব ভূঁইরে তাহলে তার অঙ্কুরোদ্গম হব, নিশ্চয় গজা বাহারিব, ଦାୟିତ୍ୱ ନିଶ୍ଚୟ ହେବ। କିନ୍ତୁ କ'ଣ କଲେ ଆଉ ଅଙ୍କୁରୋଦଗମ ହେବ ନା, ସେଇଟା ହେଉଛି ଆମର ପ୍ରଶ୍ନ। ସେଥିପାଇଁ କୁହାଯାଏ ମଞ୍ଜିଟାକୁ ତୁମେ ଭାଜି ନିଅ, ଫ୍ରାଏଡ଼ ସିଡ୍। ମଞ୍ଜିଟାକୁ ଯଦି ଭାଜିଦେବ ଆଉ ଭଜା ବୀଜଟାକୁ ଯଦି ତୁମେ ପୋତିବ ଭୂଇଁରେ, ଆଉ ଅଙ୍କୁରୋଦଗମ ହେବ ନା। ତଦ୍ରୁପ ଭାବେ ପ୍ରତ୍ୟେକ କର୍ମର କର୍ମ ଫଳ, କର୍ମ ପ୍ରତିକ୍ରିୟା ଅଛି। ଏପରି ଆକ୍ସନ୍ ହାଜ୍ ଇଟ୍ସ ରିଆକ୍ସନ୍। ପ୍ରତ୍ୟେକ କର୍ମର କର୍ମ ପ୍ରତିକ୍ରିୟା ଅଛି ତ, କିନ୍ତୁ କର୍ମ କରିବ ତ ପ୍ରତିକ୍ରିୟା ହେବ ନା, ତାର ଉପାୟଟା ହିଁ ଭଗବାନ ଦେଉଛନ୍ତି। ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ। ଯଜ୍ଞ ପୁରୁଷଙ୍କ ପାଇଁ ଯେତେବେଳେ କର୍ମ ହେବ, କର୍ମଫଳ ତାଙ୍କୁ ଅର୍ପଣ କରାଯିବ, ସେତେବେଳେ ଆଉ କର୍ମଫଳ କର୍ମ ପ୍ରତିକ୍ରିୟା ହେବ ନା, ନହେଲେ ତ କର୍ମ ପ୍ରତିକ୍ରିୟା ନିଶ୍ଚୟ ହେବ। ଏ ଉପଦେଶ ଭଗବାନ ଦେଉଛନ୍ତି, ଶ୍ରୀମଦ୍ ଭଗବତ ଗୀତା ଦେଇଛନ୍ତି, ଆଉ ଭାଗବତରେ ମଧ୍ୟ ସେଇ କଥା ସର୍ବତ୍ର ଏଇ କଥା ହେଉଛି ଆମମାନଙ୍କ ପାଇଁ ଶିକ୍ଷା। ତାହା କରୁନାହାନ୍ତି ବୁଦ୍ଧଦେବ, ତାହା କରୁନି ବୁଦ୍ଧଦେବ। ଭଗବତ ବିସ୍ମୃତ ହେଇଛି, ସ୍ୱରୂପ ବିସ୍ମୃତ ହେଇଛି, ତାହାର ଅହମ୍ ମମ ଭାବ, ମୁଁ ମୋର ଭାବଟା ପ୍ରବଳ ଅଛି, ଦେହାତ୍ମ ବୁଦ୍ଧି ପ୍ରବଳ ଅଛି। କର୍ତ୍ତା ହିଁ ଏତେ ମାନ୍ୟତେ, ନିଜକୁ କର୍ତ୍ତା ବୋଲି ଭାବୁଛି, ନିଜକୁ ଯେତେବେଳେ କର୍ତ୍ତା ବୋଲି ଭାବୁଛି, ମୁଁ କରୁଛି, ତାହେଲେ କର୍ମଫଳ ଭୋଗିବ ଏଥିପାଇଁ। ଏଇଟା କର୍ତ୍ତା ହିଁ ଏତେ ମାନ୍ୟତେ, ପ୍ରକୃତି କ୍ରିୟମାଣ ଆଣି ଗୁଣି କର୍ମାଣି ସରସ ଅହଙ୍କାର ମୂଳ ଆତ୍ମା, କର୍ତ୍ତା ହିଁ ଏତେ ମାନ୍ୟତେ। ଏ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନଙ୍କର କଥା ଅଛି, ଅହଙ୍କାର ବିମୂଢ ଆତ୍ମା କର୍ତ୍ତା ହିଁ ଏତେ ମାନ୍ୟତେ। ଯେ ଅହଙ୍କାର ବିମୂଢ ଆତ୍ମା, ସେ ନିଜକୁ କର୍ତ୍ତା ବୋଲି ଭାବୁଛି, ଅର୍ଥାତ୍ ଫଲ୍ସି ଗୋ ଇଂରେଜୀରେ କହନ୍ତି, ଅହଙ୍କାର ମୂତ ପ୍ରବଳ ଅଛି, ମୃତ୍ୟୁଟା ପ୍ରବଳ ଅଛି, ସେ ହେଉଛି ଅହଙ୍କାର ବିମୂଢ ଆତ୍ମା। ସେ କହୁଛି ମୁଁ କର୍ତ୍ତା, ଜୀବ ବୋଲେ ଆମି କରି ସେ ସତ୍ୟ ନୟ। ମହାଜନ ଗତ ସପନ୍ଥା ମୁନିଙ୍କର ଭାଇଛି, ଭକ୍ତ ମହାଜନ, ସାଧୁ ମହାଜନ, ଯେଉଁମାନେ ସାଧୁ ଆଚାର୍ଯ୍ୟ ଭଗବାନଙ୍କର ଭକ୍ତ, ସେମାନେ ମଧ୍ୟ ସେଇ କଥା କହିଛନ୍ତି, ଭଗବାନଙ୍କର ପଦାଙ୍କ ଅନୁସରଣ ସେମାନେ କରନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ଭଗବତ ଚରଣାରବିନ୍ଦରେ ପ୍ରପନ୍ନ, ସର୍ବଦା ଭଗବାନଙ୍କର ଚରଣାରବିନ୍ଦରେ ସେମାନେ ପ୍ରପନ୍ନ। ସେଥିପାଇଁ ସେମାନେ କହନ୍ତି ନାହିଁ ଯେ ଅହଙ୍କର୍ତ୍ତା ମୁଁ କରୁଛି, ଏ କଥା ସେମାନଙ୍କ ନଥାଏ। ଅହଙ୍କାର ବିମୂଢ ଆତ୍ମା କର୍ତ୍ତା ହୁଅନ୍ତି ମାନ୍ୟତେ, ଯେ ଅହଙ୍କାର ବିମୂଢ ଆତ୍ମା ସେ କହୁଛି ମୁଁ କରୁଛି ବୋଲି, ନଚେତ୍ ଭକ୍ତ କୁହେ ନା ମୁଁ କରେ କରୁଛି ବୋଲି। ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଭଗବତ ଚରଣାରବିନ୍ଦରେ ପ୍ରପନ୍ନ, ସେ କହନ୍ତି ନାହିଁ ଯେ ମୁଁ କରୁଛି, ଏ କଥା କେବଳ କହନ୍ତି ନା। କାହିଁକି ନା, ମୋର କରିବାର କିଛି ନାହିଁ, ଜୀବ ବୋଲେ ଆମି କରି ସେ ସତ୍ୟ ନୟ। ଜୀବ କି କରିତେ ପାରେ, ତୁମେ ନା କରିଲେ, ଆଶା ମାତ୍ର ଜୀବ କରେ ତୋ ଇଚ୍ଛା ବୋଲେ। କୌଣସି ଅବସ୍ଥାରେ ତୁମେ କର୍ତ୍ତା ନୁହଁ, ବୃଦ୍ଧାବସ୍ଥାରେ ପ୍ରକୃତି କ୍ରିୟମାଣାନି ଗୁଣି କର୍ମାଣି ସର୍ବସ୍ୱ, ଏ କଥା କହ। ବୃଦ୍ଧାବସ୍ଥା ଯେତେବେଳେ ମାୟାବଦ୍ଧ ଅବସ୍ଥା ହେଇଛ, ଭୂତ ପ୍ରକୃତି ତ୍ରିଗୁଣ ଦ୍ୱାରା ବଦ୍ଧ ହେଇଛ, ଭୂତ ପ୍ରକୃତିଟା କାମ କରୁଛି, ଭୂତ ପ୍ରକୃତିର ତ୍ରିଗୁଣ କାମ କରୁଛି, ସେଥିରେ ହଁ ମୁଁ କରିବାର କଥା କିଛି ନା। ମୁକ୍ତାବସ୍ଥାରେ ଯେତେବେଳେ ବୃଦ୍ଧାବସ୍ଥା ମୁକ୍ତ ହେଇଯାଏ, ପ୍ରପନ୍ନ ହେଇଯାଏ ସମ୍ପୂର୍ଣ୍ଣ ରୂପେ, ମହାମିବେ ପ୍ରପଦ୍ୟନ୍ତି ମାୟାମି ତନ୍ତରନ୍ତି, ତା ଶ୍ରୀମଦ୍ ଭଗବତ ଗୀତାରେ ଭଗବାନଙ୍କ ଉପଦେଶ ଯେ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଚରଣାରବିନ୍ଦରେ ପ୍ରପନ୍ନ ହେଇଯାଆନ୍ତି, ସେ ମାୟାକୁ ଅତିକ୍ରମ କରିଯାଆନ୍ତି, ଭୂତ ପ୍ରକୃତିର ତ୍ରିଗୁଣର ବନ୍ଧନରୁ ମୁକ୍ତ ହେଇଯାଆନ୍ତି। ସେ ମୁକ୍ତାବସ୍ଥାରେ ମଧ୍ୟ କର୍ତ୍ତା ମୁଁ ନୁହେଁ, କୌଣସି ଅବସ୍ଥାରେ ମୁଁ କର୍ତ୍ତା ନୁହେଁ, ଜୀବ କର୍ତ୍ତା ନୁହେଁ। ବୃଦ୍ଧାବସ୍ଥାରେ ପ୍ରକୃତି କ୍ରିୟମାଣ ଆଣି ଭୂତ ପ୍ରକୃତି କ୍ରିୟା କରୁଛି, ମୁକ୍ତାବସ୍ଥାରେ ଭଗବାନଙ୍କର ଉଚ୍ଚତର ଶକ୍ତି ବା ଅନ୍ତରଙ୍ଗା ଶକ୍ତି ସେ କ୍ରିୟା କରେ, ଶକ୍ତିର କ୍ରିୟା। ତେଣୁ ମୁକ୍ତ ଆରୋପ କରିବାର କିଛି ନା, ଏ ସାଧୁଶାସ୍ତ୍ର ଗୁରୁ ଉପଦେଶ ହିଁ ଅଛି। ସେଥିପାଇଁ ଭଗବାନ ଯେ ଆମର ଏକମାତ୍ର ସୃହୃଦ ସୁହୃଦ କଳ୍ପେ ଏକ ମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ହିସାବରେ ଆମକୁ ଉପଦେଶ ଦେଉଛନ୍ତି। ଭଗବତ ଭକ୍ତ ମଜ୍ଜାଦି ମାନ ନମସ୍କାର ମାନେ ବିଶେଷ ସର୍ବଦା ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ସେବକ ହୁଅ, ମୋର ସେବା ନିଜିତ ହୁଅ, ମୋ ମଜ୍ଜାଦି ମୋର ଆରାଧନା କର, ମୋତେ ନମସ୍କାର କର। ତା ସବୁ କୃଷ୍ଣଙ୍କର କୃଷ୍ଣ ହିଁ କେନ୍ଦ୍ର, କୃଷ୍ଣ ଚେତନାରେ ଅନ୍ୟ ଉଦ୍ଧାର, କୃଷ୍ଣ ଚେତନାରେ କର୍ମ ହଉ। ତାହା କିପରି କରିବାକୁ ହବ ତା ମାନଙ୍କ ଗୁରୁ ସେ କଥା ଶିକ୍ଷା ଦିଅନ୍ତି। ଗୁରୁ ପାଦ ପଦ୍ମ ଆଶ୍ରୟ କରି ଗୁରୁଙ୍କ ଆନୁଗତ୍ୟରେ କରିବାକୁ ହୁଏ। କେହି ମନକୁ ମନ ଏ କଥା କରିପାରିବ ନାହିଁ, ନିଜ ମନକୁ ମନ ସେ ଏ ଶରଣାଗତି ଆଚରଣ କରିପାରିବ ନା ବା ଯଜ୍ଞାର୍ଥ କର୍ମଣ କରିପାରିବ ନା, ତା ହେଇପାରିବ ନା, ତାଇ କଦାପି ସମ୍ଭବପର ନୁହେଁ। ସେଥିପାଇଁ କୁହାଯାଇଛି ଗୁରୁପାଦ ପଦ୍ମଙ୍କର ଦାସ୍ୟ ବ୍ୟତୀତ କୃଷ୍ଣ ଦାସ୍ୟ ଲାଭର ସମ୍ଭାବନା ନାହିଁ ଜମା। ତୁମେ ଯେ କୃଷ୍ଣ ଦାସ ତୁମର ସ୍ୱରୂପ ସେଇଟା, କିନ୍ତୁ ତୁମେ ତା ବିସ୍ମୃତ ହେଇଛ ମାୟାବଦ୍ଧ ଅବସ୍ଥା ଯୋଗୁଁ, ମାୟା କବଳିତ ହେଇଥିବା ଯୋଗୁଁ। କିନ୍ତୁ ଯେ ପୁଣି ତୁମେ ଆସିବ ତୁମ ସ୍ୱରୂପ ଅବସ୍ଥାନକୁ, ସେଥିପାଇଁ ଗୁରୁପାଦ ପଦ୍ମ ଦାସ୍ୟ ବ୍ୟତୀତ କୃଷ୍ଣ ଦାସ୍ୟ ଲାଭର ସମ୍ଭାବନା ନାହିଁ। ପ୍ରଥମ କଥା ଗୁରୁପାଦ ପଦ୍ମ ଆଶ୍ରୟ କରିବା ପାଇଁ ପଡ଼ିବ, ଯେ ଭଗବାନଙ୍କର ପ୍ରାମାଣିକ ପ୍ରତିନିଧି, ଯେ ଏଠିକି ଆସିଛନ୍ତି ଏ ପ୍ରପଞ୍ଚକୁ, ଯେ ପ୍ରପଞ୍ଚରେ କୃପା କରି ଅବତୀର୍ଣ୍ଣ ହେଇଛନ୍ତି ଏ ତତ୍ତ୍ୱ ଜ୍ଞାନ ଶିକ୍ଷା ଦେବା ନିମିତ୍ତ, ଏ କଥା ଶିଖେଇବା ନିମିତ୍ତ ଆସିଛନ୍ତି, ଶରଣାଗତି କେମିତି କରିବା ପାଇଁ ଆଚରଣ କରିବା ସେଟା ଶିଖିବା ପାଇଁ ଆସିଛନ୍ତି, ତାଙ୍କର କୃପା ବ୍ୟତୀତ କଦାପି ତୁମେ କରିପାରିବ ନାହିଁ। ସେଥିପାଇଁ କୁହାଯାଇଛି ଯେ ଗୁରୁପାଦ ପଦ୍ମ ଦାସ୍ୟ ବ୍ୟତୀତ କୃଷ୍ଣ ଦାସ ଲାଭର ସମ୍ଭାବନା ନାହିଁ। ଯେଉଁମାନେ ଶ୍ରୀ ଗୁରୁଦେବଙ୍କ ଦାସ ସ୍ୱୀକାର କରନ୍ତି ବା ସେବା କରନ୍ତି ସେମାନେ ହିଁ ପ୍ରକୃତ ବୈଷ୍ଣବ ଭକ୍ତ ବା ପ୍ରକୃତ ଶିଷ୍ୟ, ବାକି ସମସ୍ତେ ଅହଂକାର ବିମୁଢ଼ାତ୍ମା, ସମସ୍ତେ ଅହଂକାର ବିମୁଢ଼ାତ୍ମା। ସହଜ କଥାରେ ସେମାନେ ସମସ୍ତେ ଭୋଗୀ ହେବା ପାଇଁ ବାସନା ଯୁକ୍ତ, ଏଠି ଉପଭୋଗ କରିବାର ବାସନା ତାଙ୍କର ପ୍ରବଳ ଅଛି। ମନୁଷ୍ୟ କଦାପି ଭୋଗୀ ହେଇପାରେ ନା। ଭକ୍ତାରଂ ଯଜ୍ଞଦବସାଂ ସର୍ବଲୋକ ମହେଶ୍ୱରଂ ସୃଜନ ସର୍ବଭୂତାନଂ ଜ୍ଞାନତ୍ୱା ମହେଶ୍ୱରଂ, କୃଷ୍ଣ ହିଁ ଏକମାତ୍ର ଉପଭୋଗକାରୀ, ଆଉ କେହି ଉପଭୋଗକାରୀ ନୁହନ୍ତି। ତାହା କୃଷ୍ଣ ଶିକ୍ଷା ଦେଇଛନ୍ତି ବହୁତ ଗୀତାରେ, ଶ୍ରୀମଦ ଭାଗବତ ବହୁତ ଗୀତା ସେ କୁହାଯାଇଛି, ସେ ଶିକ୍ଷା ଦେଇଛନ୍ତି ଉପଭୋଗ କୃଷ୍ଣଙ୍କୁ ଦିଅ, ତୁମେ ଉପଭୋଗକାରୀ ନୁହ, ଜୀବ ଉପଭୋଗକାରୀ ନୁହେଁ, ମନୁଷ୍ୟ ଉପଭୋଗକାରୀ ନୁହେଁ, ଭୋଗୀ ହେଇପାରିବ ନା। ଭୋଗୀ ହେଲେ ତୁମେ ମାୟା କବଳିତ ହବ ଏବଂ ବଦ୍ଧାବସ୍ଥା ଭୋଗ କରିବ, ଜନ୍ମ ଜନ୍ମାନ୍ତର ଧରି ନାନା ଜୀବଜନୀରେ ଘୂର୍ଣ୍ଣାୟମାନ ହବ ଜନ୍ମ ମୃତ୍ୟୁ ଚକ୍ରରେ, ନିଶ୍ଚିତ କଥା। ସେଥିପାଇଁ ଏହି ଉପଦେଶ ଦିଆଯାଇଛି, ଏହି ଉପଦେଶ ଦିଆଯାଇଛି। ଏ କଥା ଯେଉଁମାନେ ନ କରନ୍ତି ସେମାନେ ପ୍ରକୃତ ପକ୍ଷେ ଦୁଃଖୀ, ସେମାନେ ପ୍ରକୃତ ପକ୍ଷେ ଜନ୍ମ ଜନ୍ମାନ୍ତର ଧରି ଏଠି ଦୁଃଖ ପାଉଛନ୍ତି। ଏ ହେଉଛି ତୁମ ଦୁଃଖ କାରଣ, ଏ ଦୁଃଖର କାରଣ ଜୀବର ଦୁଃଖର ଏଇଟା ହେଉଛି କାରଣ ଅଜ୍ଞାନତା। ଇଗ୍ନୋରାନ୍ସ ଯଦି କହରେ ଅଜ୍ଞାନତା ହେଉଛି ଦୁଃଖର କାରଣ, ଜାଣୁନି କାହିଁକି ଦୁଃଖ ପାଉଛି, କର୍ମବନ୍ଧରେ କାହିଁକି ବାନ୍ଧି ହେଉଛି ସେ ଠିକ୍ କଥା ଜାଣୁନି। ଅଜ୍ଞାନାବୃତ ଜୀବ ପ୍ରକୃତ ଆନନ୍ଦ କିପରି ମିଳିବ ତା ବୁଝି ନ ପାରି ଜାଗତିକ ଅନିତ୍ୟ ବିଷୟ ଭୋଗରେ ଶାନ୍ତି ପାଇବାର ଆଶା କରେ, ସେଥିପାଇଁ ବହୁ ଚେଷ୍ଟା କରେ ସେ। ଏ ସମ୍ପର୍କରେ ବହୁ ଉପଦେଶ ଆମର ଅଛି, ଶ୍ରୀମଦ ଭାଗବତ ପ୍ରମାଣ ମମଳପୂର୍ଣ୍ଣ ଅମଳ ପ୍ରମାଣ ମୂଳ ଗ୍ରନ୍ଥ, କୃଷ୍ଣ ତୁଲ୍ୟ ଭାଗବତ ବିଭୂଷର ଭାଷ୍ୟ, ଭଗବାନଙ୍କର ବାଣୀ ଅବତାର ହେଉଛି ଶ୍ରୀମଦ ଭାଗବତ କୃଷ୍ଣ ତୁଲ୍ୟ ବିଭୂ। ତେଣୁ ଭାଗବତରେ ଏକାଦଶ ସ୍କନ୍ଦରେ ନବଯୋଗେନ୍ଦ୍ର ସମ୍ବାଦରେ ପ୍ରବୃଦ୍ଧ ଋଷି ସଂସାର ନିତ୍ୟତା ସମ୍ପର୍କରେ ସୁନ୍ଦର କଥା କହିଛନ୍ତି। ସେ ପ୍ରଥମେ କହିଛନ୍ତି କର୍ମାଣାନ୍ଦୁଖାୟଚ ପଶ୍ୟେତ ପାକ ବିପର୍ଯ୍ୟାସଂ ମିଥୁଣୀ ଚାରିଣଂ ଗୁଣା, ଅର୍ଥାତ୍ ଜଗଜ୍ଜୀବ ଦୁଃଖ ନିବୃତ୍ତି ନିମିତ୍ତ କିପରି ଦୁଃଖ ନିବୃତ୍ତି ହବ, କିପରି ସୁଖ ପ୍ରାପ୍ତି ହବ ଏଥିପାଇଁ କର୍ମ କରୁଛି, କିନ୍ତୁ ବିଚାର କଲେ ଦେଖାଯାଏ ଶାଶ୍ୱତ ସୁଖ ପରିବର୍ତ୍ତେ ଦୁଃଖ ହିଁ ସେ ପାଉଛି, ସୁଖ ମିଳୁନି। ନିତ୍ୟାର୍ଥିଦେନ ବିତ୍ତେନ ଦୁର୍ଲଭେନ ଆତ୍ମ ମୃତ୍ୟୁନା ଗୃହପତ୍ୟାପ୍ତ ପଶୁଭି କା ପ୍ରୀତି ସାଧିତ ସ୍ଥଳୀ ଏ କଥା ପୁଣି କହୁଛନ୍ତି ଅର୍ଥାତ୍ ନିରନ୍ତର ଦୁଃଖପ୍ରଦ ଅଧିକ ଚେଷ୍ଟାରେ ଲଭ୍ୟ ଆତ୍ମ ମୃତ୍ୟୁ ଜନକ ଏ ବିତ୍ତ ଦ୍ୱାରା ଗୃହ ପୁତ୍ର ସ୍ୱଧନ ପଶୁ ପ୍ରଭୃତି ଯେଉଁ ବସ୍ତୁର ସଂଗ୍ରହ କରାଯାଏ ତଦ୍ୱାରା ମାନବଗଣର କିଞ୍ଚିତ ମାତ୍ର ସୁଖ ଲାଭ ହୁଏ ନା। ବଦ୍ଧ ଜୀବନର ନାନା ପ୍ରକାର ଅଭାବରେ ଅଭାବଗ୍ରସ୍ତ ଗୋଟିଏ ବସ୍ତୁ ସଂଗ୍ରହରେ ବସ୍ତ୍ର ଅଭାବ ଜନିତ ଦୁଃଖ ସାମୟିକ ନିବୃତ୍ତି ହେଲେ ପର ମୁହୂର୍ତ୍ତରେ ସହସ୍ର ସହସ୍ର ଅଭାବ ଜୀବକୁ ଆକ୍ରମଣ କରେ। ଏଥିପାଇଁ ଜାଗତିକ ବସ୍ତୁ ଅନୁସନ୍ଧାନ କରିବାକୁ ଗଲେ ଜୀବ ପ୍ରକୃତ ସୁଖ ବା ଆନନ୍ଦ ପାଏ ନା, ଜୀବ ପ୍ରକୃତ ମଙ୍ଗଳ ବା ଆନନ୍ଦର ସନ୍ଧାନ ଜାଣେ ନା। ଏଇଥି ଯୋଗୁଁ ତ୍ରିତାପବି ଅସଂସାର କାରାଗାରେ ସବୁଟା କ୍ଲିଷ୍ଟ ହେଉଛି। ଏ ହେଉଛି ଅଜ୍ଞାନତା, ଏ ହେଉଛି ଅଜ୍ଞାନତା। ଏଥିପାଇଁ ଏ ଉପଦେଶ ଆମକୁ ଦିଆଯାଉଛି, ଭଗବାନ ଯେ କରୁଣାମୟ ଏଥିପାଇଁ ଆମକୁ ଏ ଉପଦେଶ ଦେଉଛନ୍ତି। ସେ କିପରି ଆମକୁ ଏଥିରୁ ଉଦ୍ଧାର ମିଳିବା ପାଇଁ ପଡ଼ିବ, ପ୍ରକୃତିର ସୁଖ ଆନନ୍ଦ କିପରି ଜଣେ ପାଇବ ତୁମେ, ତାର ଏକମାତ୍ର ଉପାୟ ହେଉଛି କୃଷ୍ଣ ଏକ ସଡ଼କ ଆଚରଣ ସର୍ବମାନ ପ୍ରତିଜ୍ଞ ମା ଏକ ଅନୁସରଣ ଦ୍ୱାରା ସମସ୍ତ ଧର୍ମ ତ୍ୟାଗ କରି ଏକମାତ୍ର କୃଷ୍ଣ ଏକ ସଡ଼କ ଆଚରଣ କର। କୃଷ୍ଣ ଏକ ସଡ଼କ ଗୁରୁ ମୁଧା ପୃଥିବୀ କହିଲେ ଗୁରୁପାଦ ପଦ୍ମ ଆଶ୍ରୟ ବିନା କରିପାରିବ ନା। ଶିଷ୍ୟତେ ହେଉ ସାଧିମାନ୍ତ ଅନ୍ତର୍ପନ୍ନ ଗୁରୁପାଦ ପଦ୍ମ ଆଶ୍ରୟ କରିବା ପାଇଁ ପଡ଼ିବ, ଭଗବାନଙ୍କର ପ୍ରାମାଣିକ ପ୍ରତିନିଧି ଯେ ଗୁରୁପାଦ ପଦ୍ମ ତାଙ୍କୁ ଆଶ୍ରୟ କରିବା ପାଇଁ ତାଙ୍କର ପଦାବିନ୍ଦରେ ପ୍ରପନ୍ନ ହେବା ପାଇଁ ପଡ଼ିବ। ଗୁରୁ ଶିକ୍ଷାରେ ବି କିପରି ଶରଣାଗତି ଆଚରଣ କରିବା ପାଇଁ ପଡ଼ିବ, କିପରି କୃଷ୍ଣଙ୍କର ସେବା କରିବା ପାଇଁ ପଡ଼ିବ, କୃଷ୍ଣଙ୍କର ଭଜନ କିପରି କରିବା ପାଇଁ ପଡ଼ିବ, ତାହା ଗୁରୁଦେବ ଶିକ୍ଷା ଦେବେ, ତୁମେ ମନ ମନ କରିପାରିବ। ଆଶ୍ରୟ ରହିଆ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଆଶ୍ରୟ ରହିଆ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଏ କଥା କୁହାଯାଇଛି। ଗୁରୁପାଦ ପଦ୍ମ ଆଶ୍ରୟ କରିକିରି ଭଜନ କରିବା ପାଇଁ ପଡ଼ିବ, ଆଶ୍ରୟ ନ କରି ଭଜନ କଲେ ଭଜନ ହୁଏ ନା। ଭଜନୀୟ ବସ୍ତୁ ଯେ କୃଷ୍ଣ ତାଙ୍କର ଭଜନ ହେବ ନା ବା ତୁମେ ଭଜନ କରିପାରିବ ନା, ତୁମେ କେବଳ ଦମ୍ଭ ମାତ୍ର କରି ତୁମେ କେବଳ ତୁମର ହୋମିକାର ବସବ୍ୟାପ୍ତି ହୋଇ କହିବ ଯେ ଆମେ ଭଜନ କରୁଛେ ବୋଲି, କିନ୍ତୁ ଆକୃତ ଭଜନ ହୁଏ ନା, ଭଜନୀୟ ବସ୍ତ୍ର ଭଜନ ହେବ ନା। ଗୁରୁପାଦ ପଦ୍ମ ଆଶ୍ରୟ ବିନା କେହି କରିପାରିବେ ନା, କୃଷ୍ଣଙ୍କର ସେବା କରିପାରିବ ନା, କୃଷ୍ଣ ସେବା ଗ୍ରହଣ କରିପାରିବେ ନା, ଗୁରୁବାନ ଗତିଏ ସେବା ହେବ। ଏ ହେଉଛି ଆମର ଶିକ୍ଷା, ସାଧୁଶାସ୍ତ୍ର ଗୁରୁ ଶିକ୍ଷା, ଏଇ ଶିକ୍ଷା ଦିଆଯାଉଛି। ସେଇ କଥା ଏଠି କୁହାଯାଇଛି ଆମର ପରମାତ୍ମା ଗୁରୁଦେବ ମଧ୍ୟ ତାଙ୍କର ଭାଷ୍ୟର ଶେଷ ଅନୁସାରେ ଏଇ କଥା ହିଁ କହିଛନ୍ତି। ଶ୍ରୀମନ୍ ମହାପ୍ରଭୁ ଆସିଲେ ଯେ କି ଅଭିନ୍ନ କୃଷ୍ଣ, ଯେ କି ଆଚାର୍ଯ୍ୟ ରୂପରେ ଆସିଲେ, ଭକ୍ତଭାବ ଅଙ୍ଗୀକାର କରିକିରି ଆସିଲେ, ଭକ୍ତି ବା ଶରଣାଗତି ଶିକ୍ଷା ଦେବା ନିମିତ୍ତ ଆସିଲେ, ଯିଏ ଉପଦେଶ ଦେଇଗଲେ ସର୍ବଧର୍ମାନ ପ୍ରୀତିଜ୍ୟ ମାମିକୁ ଶରଣ ମନୋନାଭ ମଦ ଭକ୍ତ ମଜ୍ଜାଦି ମାନ ନମସ୍କୃ, ଏହି ଉପଦେଶ ଯିଏ ଦେଇଗଲେ 5000 ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ, ସେଇ କୃଷ୍ଣ ପରେ ଆସିଲେ ଚୈତନ୍ୟ ମହାପ୍ରଭୁ ରୂପରେ ନିଜେ ଆଚରଣ କରି ଶରଣାଗତି ଶିଖେଇବା ପାଇଁ। ସେ କେବଳ କଥା କହିଥିଲେ, ଥିଓରିଟିକାଲି ସ୍ପିକିଂ, କେବଳ କଥା କହି ଯାଇଥିଲେ ଶରଣାଗତିର କଥା, ଆଚରଣ କରି ଶିଖେଇ ନାହାନ୍ତି। କୃଷ୍ଣ ଉପରେ ଯେତେବେଳେ ଆସିଥିଲେ ମହାପ୍ରଭୁ, ଶ୍ରୀମନ୍ ମହାପ୍ରଭୁ ରୂପରେ ଯେତେବେଳେ ଆସିଲେ ଭକ୍ତଭାବ ଅଙ୍ଗୀକାର କରିକିରି ଆସିଲେ, ଶରଣାଗତି ଆଚରଣ କରିକିରି ଶିଖେଇଲେ, ସେ ପ୍ରାକ୍ଟିକାଲ ଡେମନଷ୍ଟ୍ରେସନ ସେ କଲଚର ତାଙ୍କର ଉପରେ ଆମକୁ ମାନିବାକୁ ପଡ଼ିବ। ସେ ଯେମିତି ଶିଖେଇଛନ୍ତି ଆମକୁ, ବିଶେଷ କରି ନାମିକ ଶରଣତ୍ଵ କଳିଯୁଗରେ ହରେନ୍ନାମ ହରେ ନାମେଇବ କେବଳ କଳୁ ନାସ୍ତେଇବ 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 ଗତିର ଅନ୍ୟଥା, କଳିଯୁଗର ଅନ୍ୟ ଗତି ନା ଅନ୍ୟ ଗତି ନା ଅନ୍ୟ ଗତି, ହରେନ୍ନାମେଇବ କେବଳ ଏକମାତ୍ର ହରିନାମ ଆଶ୍ରୟ କରିବା ପାଇଁ ପଡ଼ିବ, ଅନ୍ୟ ଗତି ଆମର ନାହିଁ। ତାଇ ମହାପ୍ରଭୁଙ୍କ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ହରି ରାମ ହରି ରାମ ପ୍ରଭୁ କହେ କହି ରାମ। ଏହି ମହାମନ୍ତ୍ର ଏହା ଜପ କି ଆସ କରିବା ନିର୍ବନ୍ଧ, ଏହା ହୋଇଥିବେ ସର୍ବସିଦ୍ଧି ହୋଇବେ ସ୍ୱଭାବ, ସର୍ବକ୍ଷଣ ବଳେ ବିଧି ନାହିଁ ଆ। ଏ ମହାପ୍ରଭୁଙ୍କ ଉପଦେଶ, ଏ ମହାମନ୍ତ୍ର ମୁଁ କହିଲେ, ଏ ମହାମନ୍ତ୍ର ସର୍ବକ୍ଷଣ ବଲ, ଏହାକୁ ଏ ଜପ୍ୟ ମନ୍ତ୍ର ଏହାକୁ ଜପ କର, ଏହାକୁ କୀର୍ତ୍ତନ କର, ଏହାକୁ ସ୍ମରଣ କର, ସର୍ବକ୍ଷଣ କର, ଏଥିରେ କିଛି ବିଧି ନାହିଁ। ଏହା ହେଇଥିବ ସର୍ବସିଦ୍ଧି ହେବେ, ସବୁପ୍ରକାର ସିଦ୍ଧି ହେବ, ପରମ ସିଦ୍ଧି ଲାଭ ହେବ। ଏ ମହାପ୍ରଭୁଙ୍କର ଉପଦେଶ তাই মহাপ্রভু বল কৃষ্ণ ভজ কৃষ্ণ গাও কৃষ্ণ নাম
ভ্রমিয়া ভ্রমিয়া গৌরব নরকে ভবে
ନାମାବତାର କୃଷ୍ଣ କଳିଯୁଗରେ ଅନ୍ୟ ଅବତାର କଳିଯୁଗରେ ନାହିଁ, ତେଣୁ ନାମିକ ସରତ ସେଇ କୃଷ୍ଣ ମହାପ୍ରଭୁ ରୂପରେ ଯଥା ଆମକୁ ଶିକ୍ଷା ଦେଇଯାଇଛନ୍ତି। ତେଣୁ ଭକ୍ତ ଯେ ପ୍ରପନ୍ନ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ସରତ୍ୱ ସ୍ୱରରେ ଆଶ୍ରିତ ସେ ନାମିକ ସରତ୍ୱ ଆଚରଣ କରିବେ କଳିଯୁଗରେ। ଆଉ ନାମ ସର୍ବଯୁଗର କଥା, ବିଶେଷ କରି କଳିଯୁଗରେ ମହାପ୍ରଭୁ ପ୍ରକାଶ କରିଯାଇଛନ୍ତି ଏ କଥାଟା। ତା ଜୀବ ଚରିତ୍ରଗତ ହେଇନଥିଲା ଯଦିଓ ବେଦରେ ଏ କଥା ଅଛି। ଶ୍ରୀମନ୍ ମହାପ୍ରଭୁ କୃପା ଦର୍ଶନ କରି ଜୀବ ଚରିତ୍ରଗତ ହେଇଛନ୍ତି, ହେଉଛି ମହାପ୍ରଭୁଙ୍କର ଅପାର କରୁଣା। ଆଉ ବିଶେଷ କରି ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମ ଧନ, ନାମର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ। ନିରପରାଧ ନାମ ରହିଲେ ପାଏ ପ୍ରେମ, ନିରପରାଧ ନାମ ସେ କଥା ଗୁରୁଦେବ ଶିକ୍ଷା ଦିଅନ୍ତି। ଯେତେବେଳେ ଗୁରୁପାଦ ଆଶ୍ରୟ କରାଯାଏ ଗୁରୁଦେବ ନାମ ଦୀକ୍ଷା ଦିଅନ୍ତି, ସେତେବେଳେ ଅଭିନ୍ନତର ନାମ ନାମିନ, ନାମ ନାମି ଅଭିନ୍ନ, କୃଷ୍ଣ ଆଉ କୃଷ୍ଣ ନାମ ଅଭିନ୍ନ ବସ୍ତୁ। ତେଣୁ କୃଷ୍ଣ ପ୍ରଦାନ କରନ୍ତି, କୃଷ୍ଣ ଯେ ତୁମାର କୃଷ୍ଣ ଦିତେ ପାର ତୁମାର ସବୁତି ଆଛେ, ଆମେ ଯେ ଟାଙ୍ଗାଉ କୃଷ୍ଣ କୃଷ୍ଣ ବୋଲି ଧାଇଁ ତମ ପାଠ ପାଛେ। ଏ ବୈଷ୍ଣବ ଠାକୁର, ସେ ବୈଷ୍ଣବ ଠାକୁର କୃପା ମୋ ଯିଏକି କୃଷ୍ଣଙ୍କୁ ପ୍ରେମରେ ବାନ୍ଧି ରଖିପାରିଛନ୍ତି ହୃଦୟରେ, ସେ କୃଷ୍ଣ ଦେଇପାରିବେ ଆମେ, ତାଙ୍କର ଶକ୍ତି ଅଛି। ତେଣୁ ତାଙ୍କର ପାଦ ଆଶ୍ରୟ କରିବା ପାଇଁ ପଡ଼ିବ, ତାଙ୍କର କୃପା ଲାଭ ନ କଲେ କୃଷ୍ଣ ପ୍ରାପ୍ତି ହେବ ନା, ଆମେ କୃଷ୍ଣଙ୍କ ସଣତ୍ୱ ବା ନାମିକ ସଣତ୍ୱ ଆଚରଣ କରିପାରିବା। ଏ ଗୁରୁ କୃପା, ଗୁରୁ ରୂପେ କୃଷ୍ଣ କୃପା କରେ ଭକ୍ତ ଜଣେ, କୃଷ୍ଣ ଯେ କୃପା କରୁଛନ୍ତି ତା ଗୁରୁ ରୂପରେ କୃପା କରୁଛନ୍ତି। କେମିତି କୃଷ୍ଣଙ୍କ କୃପା, କୃଷ୍ଣଙ୍କ ଶିକ୍ଷା ଏପରି କଲେ ବଦ୍ଧ ଯେ କର୍ମଫଳର ବନ୍ଧନରୁ ମୁକ୍ତ। ମୁକ୍ତି ତ ତୁଚ୍ଛ ଜିନିଷ, ମୁକ୍ତି ପଛେ ପଛେ ଧାଇଁବ, ଭକ୍ତି ପଦରେ ଦାସୀ ମୁକ୍ତି ତୁଚ୍ଛ ଜିନିଷ। କୃଷ୍ଣ ପ୍ରାପ୍ତି ଅତି ସରଳ ସହଜ ଶୁଭ ଉପାୟ କରିଯିବ ପାଇଁ ଶ୍ରୀମନ୍ ମହାପ୍ରଭୁ ମହାବଦାନ୍ୟ ଅବଧା ସେ ପ୍ରଦାନ କରିଦିଆଯାଇଛି। କିନ୍ତୁ ଅହଙ୍କାର ବିମୂଢ଼ାତ୍ମା ଜ୍ଞାନ ବିମୂଢ଼ ଅହଂକାର ମୂଢ଼ାତ୍ମା ଜୀବ ଗ୍ରହଣ କରିପାରିବ, ଏ ଅହଂକାର ମୂଢ଼ାତ୍ମା ଜୀବ। ତେଣୁ ଏ ଶିକ୍ଷା ବାରମ୍ବାର ଦିଆଯାଉଛି। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ବିଚାରଜ୍ଞ ବିବେକମାନ ବ୍ୟକ୍ତି, ସେମାନେ ତତ୍କ୍ଷଣାତ୍ ଗ୍ରହଣ କରିବା, ତତ୍କ୍ଷଣାତ୍ ସଙ୍ଗେ ସଙ୍ଗେ ଇମିଡ଼ିଏଟଲି ଦେଲେ କାଳ ବିଳମ୍ବ ନ କରି ତତ୍କ୍ଷଣାତ୍ ଗ୍ରହଣ କରିବା ପାଇଁ। କାରଣ ଏ ଦୁର୍ଲଭ ମାନ ଅନିତ୍ୟ, ଅନିତ୍ୟ କେତେବେଳେ ନଷ୍ଟ ହୋଇଯିବ ତାର କୌଣସି ସ୍ଥିରତା ନାହିଁ। ତେଣୁ ସଙ୍ଗେ ସଙ୍ଗେ ଇମିଡ଼ିଏଟଲି ୱାନ୍ସ ଟେକ୍ ଇଟ୍ ଅପ୍ ସୁରେଶ ସଙ୍ଗେ ସଙ୍ଗେ ଗ୍ରହଣ କରିକି ସମସ୍ତ ଆସନ କରିପାରିବ।